ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବୈଷୟିକ ସାମାଜିକ ସୁରକ୍ଷା ସୁନିଶ୍ଚିତ କରୁଛି ନୂତନ ଶ୍ରମ ଆଇନ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ 44ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ରାଜ୍ୟ ଦିବସ ପାଳିତ। ଆସନ୍ତା ବର୍ଷ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରାଯିବ କହିଲେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ। ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ଆସନ୍ତା ସୋମବାର ସୁଦ୍ଧା ଅବପାତ ରୂପ ନେବା ସମ୍ଭାବନା। ଦେଶରେ ଶ୍ରମ ଆଇନଗୁଡ଼ିକୁ ଅଧିକ ସରଳ ତଥା ସୁସଂହତ କରିବା ଉଦ୍ଦେଶ୍ୟରେ ସରକାର 4ଟି ନୂତନ ଶ୍ରମ ସଂହିତା ଲାଗୁ କରିଛନ୍ତି। ସେଗୁଡ଼ିକ ହେଲା ମଜୁରୀ ସଂହିତା 2019, ଉଦ୍ୟୋଗିକ ସମ୍ପର୍କିତ ସଂହିତା 2020, ସାମାଜିକ ସୁରକ୍ଷା ସଂହିତା 2020 ଏବଂ ବ୍ୟବସାୟିକ ସୁରକ୍ଷା ସ୍ୱାସ୍ଥ୍ୟ ଓ କାର୍ଯ୍ୟବ୍ୟବସ୍ଥା ସଂହିତା 2020। ଏହି ସଂହିତାଗୁଡ଼ିକ ମାଧ୍ୟମରେ ବୈଷୟିକ ସାମାଜିକ ସୁରକ୍ଷା, ସର୍ବନିମ୍ନ ଏବଂ ଠିକ୍ ସମୟରେ ମଜୁରୀ ପ୍ରଦାନ, ସୁରକ୍ଷିତ କାର୍ଯ୍ୟସ୍ଥଳୀ ଏବଂ ସର୍ବସାଧାରଣ ବିଶେଷକରି ମହିଳା ଓ ଯୁବବର୍ଗଙ୍କ ଲାଗି ଆର୍ଥିକ ସୁଯୋଗ ସୁନିଶ୍ଚିତ କରାଯାଇପାରିବ। ନୂତନ ଭାବେ ଲାଗୁ କରାଯାଇଥିବା ଆଇନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଏହି ପଦକ୍ଷେପ ଶ୍ରମିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିପାରିବ ବୋଲି ବଲାଙ୍ଗୀରର ଶ୍ରମିକ ନେତା ବିଭୁଦତ୍ତ ମିଶ୍ର ଆକାଶବାଣୀକୁ କହିଛନ୍ତି।
କେନ୍ଦ୍ର ସରକାର मोड़ मार के कुछ 4 श्रम कोड में अभी लाया है। अगर केंद्र सरकार ने इसको किया है तो कुछ ना कुछ तो उसमें जरूर होगा ही, लेकिन हम वास्तव में उसको समझ नहीं पा रहे हैं डिस्ट्रिक्ट लेवल में, जिला स्तर में या उससे नीचे, क्योंकि अभी हम श्रमिक के सचेतना का अभाव है।
केंद्रापड़ा जिला मध्य ଏହି ଆଇନକୁ ସ୍ୱାଗତ କରାଯାଇଛି। ନୂତନ ଆଇନ ଶ୍ରମ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ଉଭୟ ଶ୍ରମିକ ଏବଂ ଶ୍ରମ ଯୋଗାଣକାରୀ ସଂସ୍ଥା ଏହାଦ୍ୱାରା ଉପକୃତ ହେବେ ବୋଲି ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ଶାନ୍ତନୁ କୁମାର ମଲ୍ଲିକ କହିଛନ୍ତି। ନୂତନ ଆଇନରେ ଶ୍ରମିକଙ୍କ କଲ୍ୟାଣ, ସୁରକ୍ଷା ଓ ସମାନ କାମ ପାଇଁ ସମାନ ପାରିଶ୍ରମିକର ବ୍ୟବସ୍ଥା ରହିଛି। ଭାରତୀୟ ମଜଦୁର ସଂଘର ନୂଆପଡ଼ା ଜିଲ୍ଲା ସଭାପତି ପ୍ରଦୀପ ଦଣ୍ଡସେନା ଆଇନ ସମ୍ପର୍କରେ ପ୍ରତିକ୍ରିୟାରେ କହିଛନ୍ତି,
ଭାରତୀୟ ମଜଦୁର ସଂଘ ଆମେ ତାକୁ ସ୍ୱାଗତ କରିଛୁ। ଆମର ଗୋଟେ ଆଜି ଭାରତୀୟ ମଜଦୁର ସଂଘର ଆମର ଗୋଟେ ନିଷ୍ପତ୍ତି ନିଆ ହେଉଛି, ସେଥିରେ ଯେଉଁ ନିଷ୍ପତ୍ତି ନିଆ ହେବ ତାପରେ ଆମେ ଓଡ଼ିଶାରେ ଆମେ ତାକୁ ପ୍ରଚଳନ କରିବା ମିଟିଂ ହେବ, ନିଷ୍ପତ୍ତି ନିଆ ହେବ, ଆମେ ଓଡ଼ିଶାରେ ମଧ୍ୟ ତାକୁ ଆମେ ଦାବିପତ୍ର ଦେବୁ। ଓଡ଼ିଶା ସରକାର, ଓଡ଼ିଶା ଲେବର ୱେଜ୍ ବୋର୍ଡ଼ ତା ଉପରେ ଅନୁଧ୍ୟାନ କଲେ ଆମେ ତାକୁ ଦେଖିକି ଆଗାମୀ ଦିନରେ ଆମେ ଆମର ଶ୍ରମିକମାନଙ୍କୁ ଜଣାଇବୁ।
ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ 44ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆଜି ଓଡ଼ିଶା ରାଜ୍ୟ ଦିବସ ପାଳନ କରାଯାଉଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶାର ସାଂସ୍କୃତିକ ବିଭବ, ସମ୍ବଲପୁରୀ ନୃତ୍ୟ ନାଟିକା, ପଶୁମୁଖା ନୃତ୍ୟ, ଘୁମୁରା ନୃତ୍ୟ, ଜନଜାତି ନୃତ୍ୟ ଆଦି ପ୍ରଦର୍ଶିତ ହେଉଛି। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କନ୍ଧମାଳ ଗସ୍ତରେ ଆସି ନକ୍ସଲ ବିରୋଧୀ ଅପରେସନ୍ର ଆଜି ସମୀକ୍ଷା କରିଛନ୍ତି। ଜିଲ୍ଲା ପୁଲିସ୍ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀ ଖୁରାନିଆ କହିଛନ୍ତି, ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଭାରତ ନକ୍ସଲମୁକ୍ତ ହେବ। ଚଳିତ ବର୍ଷ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଓଡ଼ିଶାରୁ 19 ଜଣ ନକ୍ସଲ ନିହତ ହୋଇଛନ୍ତି। ରାଜ୍ୟର ସର୍ବାଧିକ ନକ୍ସଲ ପ୍ରବଣ ଜିଲ୍ଲା ତାଲିକାରେ କନ୍ଧମାଳ ରହିଥିବାରୁ ମାଓ ମୁକାବିଲା ଅଭିଯାନ ସେହିଠାରୁ ଆରମ୍ଭ ହେବ ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ କହିଛନ୍ତି।
ଆମର ଆଣ୍ଟି ନକ୍ସଲ ଅପରେସନ୍ ଏସବୁ ଜିଲ୍ଲାରେ ଚାଲିଛି, ସେଇଟା ରିଭ୍ୟୁ କରାହେଉଛି। ଆମେ କେତେ ବଟ ଯାଇଛୁ, ଫର୍ଦର ଆମର କ'ଣ ଷ୍ଟ୍ରାଟେଜି ଅଛି, କ'ଣ କରିବାର ଅଛି, ସେସବୁ ବିଷୟରେ ସିନିୟର ଅଫିସର ମାନ ସଙ୍ଗେ, ଫିଲ୍ଡ ଅଫିସର ମାନ ସଙ୍ଗେ ଚର୍ଚ୍ଚା କରାହେଇଛି। ତା ଛାଡ଼ିକି ଆମର ଯେଉଁ ଅନ୍ୟାନ୍ୟ ଆଡମିନିଷ୍ଟ୍ରେଟିଭ୍ ମ୍ୟାଟର୍ସ ରହିଛନ୍ତି ସେ ବିଷୟରେ ବି ଆଲୋଚନା କରାହେଇଛି। ଅନେବଲ୍ ୟୁନିୟନ୍ ହୋମ୍ ମିନିଷ୍ଟର ଗୋଟେ ଡେଟ୍ ନିର୍ଦ୍ଧାରିତ କରିଛନ୍ତି, 31 March 2026 ମାଓବାଦୀକୁ ନିପାତ କରିବା ପାଇଁ, ସେହି ଦିଗରେ ଓଡ଼ିଶା ପୁଲିସ କାର୍ଯ୍ୟ କରୁଛି।
ବୈଠକରେ ନକ୍ସଲ ଓ ମାଓବାଦୀ ସମସ୍ୟା ବ୍ୟତୀତ ଗଞ୍ଜେଇ ଚାଷ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମଧ୍ୟ ଶ୍ରୀ ଖୁରାନିଆ ସମୀକ୍ଷା କରିଥିଲେ। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲା ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ମାଓବାଦୀ ଗତିବିଧି, ଗଞ୍ଜେଇ ଚୋରା ଚାଲାଣ ଆଦି ପ୍ରସଙ୍ଗରେ ଶ୍ରୀ ଖୁରାନିଆ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗୋଆରେ 56ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍ଏଫ୍ଆଇ 2025 ଆରମ୍ଭ ହୋଇଛି। ସୃଜନଶୀଳତା ଓ ପ୍ରଯୁକ୍ତି ବିଦ୍ୟାର ସମନ୍ୱୟ ଚଳିତ ବର୍ଷର ବିଷୟବସ୍ତୁ ନେଇ ମହୋତ୍ସବରେ ବିଭିନ୍ନ ଆଲୋଚନାଚକ୍ର ଅନୁଷ୍ଠିତ ହେଉଛି। ଚଳଚ୍ଚିତ୍ର ଶିଳ୍ପକୁ ଆଗେଇ ନେବା ପାଇଁ ମହୋତ୍ସବରେ ଆଜି ତିନୋଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଭାରତର ସିନେମା ଐତିହ୍ୟକୁ ପ୍ରଦର୍ଶିତ କରୁଥିବା ଏହି ମହୋତ୍ସବରେ 80ରୁ ଅଧିକ ଦେଶର ପ୍ରତିନିଧି ଚଳଚ୍ଚିତ୍ର ନିର୍ମାତା ଅଂଶଗ୍ରହଣ କରିବା ସହ 270ରୁ ଅଧିକ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଉଛି। ମହୋତ୍ସବରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଯୋଗ ଦେଇଛନ୍ତି। ଓଡ଼ିଶାର ସୃଜନଶୀଳ ଅର୍ଥନୀତିକୁ ଆହୁରି ସମୃଦ୍ଧ କରିବା ପାଇଁ ଅଭିନବ ଉପାୟ ଅନୁସନ୍ଧାନ କରିବା ଲାଗି ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଏକ ମଞ୍ଚ ପ୍ରଦାନ କରୁଛି ବୋଲି ସେ କହିଛନ୍ତି।
ବହୁତ ଅଚ୍ଛା ଲାଗା ଔର ବହୁତ ସାରା କ୍ରିଏଟିଭ ପର୍ସନ କେ ସାଥ କାମ ଡିସ୍କସନ କରନେ କା ମୌକା ମିଲା ହେ କୁଛ ଇନୋଭେଟିଭ ବୟ ମେ ହମ ଓଡ଼ିଶା ମେ ଔର କ୍ୟା କର ସକତେ ଇଣ୍ଟରନ୍ୟାସନାଲ ଲେବଲ ପେ କାମ କରନେ କା ତରିକା କ୍ୟା ହେ କ୍ୟା ହୋତା ହେ ୟେ ସବ କରନେ କେ ଲିଏ ତା ଆକେ ମୌକା ମିଲା। ଶୁରୁ ହୋନେ ସେ ପହଲେ ହି ମେରା ମନ ମେ ଥା ମେ କୁଛ କରୁ ଔର ସବ ଲୋଗ କା ପ୍ୟାର ହେ ଭଗବାନ କା ଆଶୀର୍ବାଦ ହେ ମେ ୟହାଁ ତକ ପହଞ୍ଚା।
ନୟାଗଡ଼ ଜିଲ୍ଲା ମହୋତ୍ସବ 2025 ଆୟୋଜନ ନେଇ ଜିଲ୍ଲା ପରିଷଦ ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମାସ 24 ତାରିଖରେ ନୟାଗଡ଼ ଷ୍ଟାଡିୟମରେ 5 ଦିନ ଧରି ଏହି ମହୋତ୍ସବ ଆୟୋଜିତ ହେବ ବୋଲି ନିଷ୍ପତ୍ତି ହୋଇଛି। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନୟାଗଡ଼ ଦଶପଲ୍ଲା ଓ ଖଣ୍ଡପଡ଼ାର ବିଧାୟକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାୟଗଡ଼ା ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମାସ 17 ତାରିଖରୁ ଜିଲ୍ଲାରେ ଧାନମଣ୍ଡି ଆରମ୍ଭ ହେବାକୁ ସ୍ଥିର ହୋଇଥିବାବେଳେ 14 ଲ୍ୟାମ୍ପସ୍ ଅଧୀନରେ 13 ମଣ୍ଡିରେ ଧାନ କିଣାଯିବାକୁ ସ୍ଥିର ହୋଇଛି। ଜିଲ୍ଲାରେ ମୋଟ 21,486 ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି। ଚଳିତ ଖରିଫ ବର୍ଷରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ 73,200 ମେଟ୍ରିକ୍ ଟନ୍ ଧାନ ଚାଷୀମାନଙ୍କଠାରୁ କିଣାଯିବ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ଆସନ୍ତା ମାସ 16 ତାରିଖରେ ଏବଂ ବୌଦ୍ଧ ଓ ହରଭଙ୍ଗା ବ୍ଲକରେ 23 ତାରିଖ ଦିନ ଧାନମଣ୍ଡି ଖୋଲିବ। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହି ସୂଚନା ଦିଆଯାଇଛି। ଧାନମଣ୍ଡି ଖୋଲିବା ପୂର୍ବରୁ ମଣ୍ଡିରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ସ୍ଥିର ହୋଇଛି। ଶହୀଦ ଲକ୍ଷ୍ମଣ ନାୟକଙ୍କ 126ତମ ଜୟନ୍ତୀ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ମଣ୍ଡଳ କାରାଗାରରେ ପାଳନ କରାଯାଇଛି। ମଣ୍ଡଳ କାରାଗାର ପରିସରରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। କୋରାପୁଟ ସଦର ମହକୁମାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ମେଡିକାଲ ଛକ ନିକଟରେ ସ୍ଥାପିତ ଶହୀଦଙ୍କ ପ୍ରତିମୂର୍ତ୍ତିରେ କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ବ୍ଲକସ୍ତରୀୟ ବିଜ୍ଞାନ ମେଳାର ମିଳିତ ଆନୁକୂଲ୍ୟରେ ଫୁଲବାଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ବାଲ୍ ପ୍ରଦର୍ଶନୀରୁ ମନୋନୀତ ହୋଇଥିବା କୃତି କୁନି ବୈଜ୍ଞାନିକମାନେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ପ୍ରଦର୍ଶନୀରେ 107ଟି ପ୍ରକଳ୍ପରେ 120 ଜଣ ଛାତ୍ରଛାତ୍ରୀ ଓ 107 ଜଣ ମାର୍ଗଦର୍ଶିକା ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ନିରନ୍ତର ବିକାଶ ଲକ୍ଷ୍ୟ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସମସ୍ୟା ଦୂରୀକରଣ ଏବଂ ଉତ୍ତମମାନର ଶିକ୍ଷା ବ୍ୟବସ୍ଥା ଆଦି ପ୍ରସଙ୍ଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାସ୍ଥିତ ପଠାଣି ସାମନ୍ତ ମହାବିଦ୍ୟାଳୟରେ ଜାତୀୟ ଶିକ୍ଷାନୀତି ସମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନୂତନ ଶିକ୍ଷାନୀତି 2020 ଅନୁସାରେ ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁଣାତ୍ମକ ସ୍ୱାୟତ୍ତ ଓ ସମାବେଶୀ କରିବା ଉପରେ କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ 11 ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟ, ପାନୀୟ ଜଳ ଓ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଖାଦ୍ୟ ସୁରକ୍ଷା ଏବଂ ପ୍ରଧାନମନ୍ତ୍ରୀ ଆବାସ ବିଷୟରେ ଆଲୋଚନା କରାଯାଇଥିଲା। ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ସୋମବାର ସୁଦ୍ଧା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଏହା ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଆଗାମୀ 48 ଘଣ୍ଟା ମଧ୍ୟରେ ଏହା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଅଧିକରୁ ଅଧିକ ଘନୀଭୂତ ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ପାଣିପାଗ ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ ଆସନ୍ତା ବୁଧବାର ଆଡ଼କୁ ଏହା ଅଧିକ ଘନୀଭୂତ ହୋଇ 28 ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ। ଓଡ଼ିଶା ଆନ୍ଧ୍ର ଉପକୂଳ ଦିଗରେ ବାତ୍ୟା ଗତି କରିବାର ସମ୍ଭାବନା ନେଇ ଆକଳନ କରାଯାଇଥିଲେ ମଧ୍ୟ ଏହା ସ୍ଥଳଭାଗ ଛୁଇଁବା ନେଇ କୌଣସି ସଠିକ୍ ଆକଳନ କରାଯାଇପାରି ନାହିଁ। ମୁଖ୍ୟ ସମ୍ବାଦ ପୁଣି ଥରେ। ବୈଷୟିକ ସାମାଜିକ ସୁରକ୍ଷା ସୁନିଶ୍ଚିତ କରୁଛି ନୂତନ ଶ୍ରମ ଆଇନ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ 44ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ରାଜ୍ୟ ଦିବସ ପାଳିତ। ଆସନ୍ତା ବର୍ଷ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରାଯିବ କହିଲେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ। ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ଆସନ୍ତା ସୋମବାର ସୁଦ୍ଧା ଅବପାତ ରୂପ ନେବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।